ଆସନ୍ତୁ 1000 କିଲୋମିଟରରେ କରାଯାଉଥିବା ମେଣ୍ଟେନାନ୍ସ କାର୍ଯ୍ୟରୁ ଆରମ୍ଭ କରିବା। ଭେହିକିଲ୍ ଧୋଇ ପରିଷ୍କାର କରିଦିଅନ୍ତୁ, ଇଞ୍ଜିନ୍ ଅଏଲ୍ ବଦଳାନ୍ତୁ। ଆସନ୍ତୁ ଏହା କିପରି କରିବା ଶିକ୍ଷା କରିବା। ଭେହିକିଲ୍କୁ ଟୁ ପୋଷ୍ଟ ହୋଷ୍ଟରେ ପାର୍କ କରନ୍ତୁ ଓ ଏହାକୁ ଲିଫ୍ଟ କରନ୍ତୁ। ଇଞ୍ଜିନ୍ ଅଏଲ୍ ଡ୍ରେନ୍ ପ୍ଲଗ୍ ତଳେ ଅଏଲ୍ ଡିସ୍ପୋଜର୍ ରଖନ୍ତୁ। ଡ୍ରେନ୍ ପ୍ଲଗ୍ ବାହାର କରିଦିଅନ୍ତୁ ଓ ଅଏଲ୍ ଡ୍ରେନ୍ କରନ୍ତୁ। ଇଞ୍ଜିନ୍ ଅଏଲ୍ ଫିଲିଂ ପ୍ଲଗ୍ ବାହାର କରନ୍ତୁ। ତାପରେ ତଳେ ଦିଆଯାଇଥିବା ଏହି ପର୍ଯ୍ୟାୟଗୁଡ଼ିକ ଅନୁସରଣ କରି ଅଏଲ୍ ଫିଲ୍ଟର ଏଲିମେଣ୍ଟ ବଦଳାଇ ଦିଅନ୍ତୁ। ଅଏଲ୍ ଫିଲ୍ଟର ବାହାର କରିଦିଅନ୍ତୁ। ନୂଆ ଅଏଲ୍ର ଫିଲ୍ଟରର ରବର ସିଟିଂରେ ଅଏଲ୍ର ଗୋଟିଏ ଆସ୍ତରଣ ପ୍ରୟୋଗ କରନ୍ତୁ। ଅଏଲ୍ ଫିଲ୍ଟର ଲଗାନ୍ତୁ ଓ ଟାଇଟ୍ କରିଦିଅନ୍ତୁ।